ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ପ୍ରତ୍ୟେକ ବର୍ଗର ଲୋକଙ୍କୁ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଲାଗି ପ୍ରଚାର କାର୍ଯ୍ୟ ଶେଷ। ଅକ୍ଟୋବର ପହିଲାରେ 40 ବିଧାନସଭା ଆସନରେ ହେବ ମତଦାନ। କୋଲକାତା ଆର୍ଜିକର ମେଡିକାଲ କଲେଜ ଘଟଣାର ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ। ସମବାୟ ସମିତି ସଶକ୍ତିକରଣ ପାଇଁ ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ଦୁଇଦିନିଆ ଜାତୀୟ ସ୍ତରୀୟ ସମୀକ୍ଷା ବୈଠକ ଏବଂ ଭାରତ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନର ଖେଳ ବର୍ଷା ଯୋଗୁଁ ବାତିଲ। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଭାରତକୁ ବିଶ୍ୱରେ ଉତ୍ପାଦନ ଏବଂ ପ୍ରସ୍ତୁତି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସମାଜର ଆର୍ଥିକ ଦୁର୍ବଳ ବର୍ଗ, ମଧ୍ୟବିତ୍ତ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ଏହି ଅଭିଯାନ ଦ୍ୱାରା ଯଥେଷ୍ଟ ଉପକୃତ ହେଉଛନ୍ତି ବୋଲି ସେ କହିଛନ୍ତି। ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମର 114ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ମେକ୍ ଇନ୍ ଇଣ୍ଡିଆ ଅଭିଯାନ ପ୍ରତ୍ୟେକ ବର୍ଗର ଲୋକଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଛି, ରପ୍ତାନୀ ବୃଦ୍ଧି ପାଇବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟକ୍ଷ ପୁଞ୍ଜିନିବେଶକୁ ଏହା ଆକୃଷ୍ଟ କରିପାରିଛି। ସରକାର ଉତ୍ପାଦର ଗୁଣବତ୍ତା ଉପରେ ଗୁରୁତ୍ୱ ଦେବା ସହ ଭୋକାଲ୍ ଫର୍ ଲୋକାଲ୍ ଚିନ୍ତାଧାରା ଅଧିକ ତ୍ୱରାନ୍ୱିତ ହୋଇଛି ବୋଲି ସେ କହିଛନ୍ତି। ମେକ୍ ଇନ୍ ଇଣ୍ଡିଆ ଉତ୍ପାଦ କିଣିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ନିଯୁକ୍ତି କ୍ଷେତ୍ରରେ ପରିବର୍ତ୍ତନ ସ୍ଥିତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନୂତନ କ୍ଷେତ୍ରର ଆବିର୍ଭାବ ସହ ନିଯୁକ୍ତିର ପରିଭାଷା ବଦଳୁଛି। ପ୍ରତିଭା ଏବଂ ସୃଜନଶୀଳତାକୁ ପ୍ରୋହାହନ କରିବା ଲକ୍ଷ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତରେ ପ୍ରସ୍ତୁତ ଶୀର୍ଷକ ପ୍ରସଙ୍ଗ ଆଧାରରେ 25 ବର୍ଗରେ ପ୍ରତିଯୋଗିତା ଆୟୋଜିତ କରୁଛି। ଏଥିରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସାର ଭାରତୀ, ଆକାଶବାଣୀ ଏବଂ ଦୂରଦର୍ଶନର ପ୍ରଶଂସା କରିଛନ୍ତି। ଏଥିପାଇଁ ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ ସେହଗଲ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସେହଗଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ତିନୋଟି ସଂସ୍ଥାର କର୍ମଚାରୀମାନଙ୍କୁ ପ୍ରଶଂସା କରିବା ପ୍ରେରଣାଦାୟକ ଅଟେ। ସେ କହିଛନ୍ତି, ରାଷ୍ଟ୍ର ନିର୍ମାଣ ସଂକଳ୍ପକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସହ ଏହି ସଂସ୍ଥାଗୁଡ଼ିକ କାର୍ଯ୍ୟ କରୁଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି। ପ୍ରସାର ଭାରତୀ ଅଧ୍ୟକ୍ଷ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପ୍ରସାର ଭାରତୀ ପରିବାର ପାଇଁ ନୂଆ ଶକ୍ତି ଓ ପ୍ରେରଣା ହେବ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଅକ୍ଟୋବର ପହିଲାରେ ଏହି ପର୍ଯ୍ୟାୟରେ 40 ବିଧାନସଭା ଆସନରେ ମତଦାନ ହେବ। ଜାମ୍ମୁର 40 ଆସନ ମଧ୍ୟରୁ 24 ଏବଂ ଉତ୍ତର କାଶ୍ମୀରର 16 ଆସନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଥିବାବେଳେ କାଶ୍ମୀରରେ ଇଣ୍ଡିଆ ମେଣ୍ଟ ଓ ଜାମ୍ମୁ କାଶ୍ମୀର ପିପୁଲ କନ୍ଫରେନ୍ସ ଏବଂ ଆୱାମି ଇତେଦାହ ପାର୍ଟି ମଧ୍ୟରେ ମୁକାବିଲା ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ, ବିଜେପି, ଏନ୍ସି ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନ ଦୌଡ଼ରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରାଚାନ୍ଦ, ବିଜେପିର ରାଜୀବ ଶର୍ମା, ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ସତୀଶ ଶର୍ମା, ନରିନ୍ଦର ସିଂ ଭାଉ, କଂଗ୍ରେସର ରମଣ ଭଲ୍ଲା, ପୂର୍ବତନ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ଶ୍ୟାମଲାଲ ଶର୍ମା, ନ୍ୟାସନାଲ୍ କନ୍ଫରେନ୍ସ ପ୍ରାର୍ଥୀ ଅଜୟ ସାଧୋତ୍ରା, ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ବାସୋଲି ଚୌଧୁରୀ ଲାଲ ସିଂ, ବିଜେପିର ଦର୍ଶନ ସିଂ, ପୂର୍ବତନ ମନ୍ତ୍ରୀ ହର୍ଷଦେବ ସିଂ, ବିଜେପି ପ୍ରାର୍ଥୀ ବଲୱନ୍ତ ସିଂ, ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟିର ପ୍ରାର୍ଥୀ ଗୁଲାମ ନବୀ ଆଜାଦ ଅଛନ୍ତି। 2014 ବିଜେପି ଜାମ୍ମୁ ଡିଭିଜନର 37 ଆସନ ମଧ୍ୟରୁ 25 ଏବଂ ଜାମ୍ମୁ ଜିଲ୍ଲାର 11 ଆସନରୁ 9 ବିଜୟୀ ହୋଇଥିଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ 12 ଆସନରେ ନିର୍ବାଚନ ଲଢ଼ିବା ନିମନ୍ତେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଆଗ୍ରହ ପ୍ରକାଶ କରିଛି। ଦଳର ରାଜ୍ୟ ସଚିବ ଡକ୍ଟର ଉଦୟ ନାର୍କର କହିଛନ୍ତି, ତାଙ୍କ ଦଳ ମହାବିକାଶ ମେଣ୍ଟ ନିକଟରେ 12 ଆସନରେ ନିର୍ବାଚନ ଲଢ଼ିବା ଲାଗି ଦାବି ରଖିଛି। 2 ପୂର୍ବରୁ ସେହି ଆସନଗୁଡ଼ିକର ତାଲିକା ମେଣ୍ଟର ବରିଷ୍ଠ ନେତାଙ୍କୁ ଦିଆଯାଇଥିଲା। ଦଳ ପକ୍ଷରୁ କୁହାଯାଇଛି, କଂଗ୍ରେସ, ଶିବସେନା, ଉଦ୍ଧବ ଠାକରେ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମହାବିକାଶ ମେଣ୍ଟର ଆସନ ବଣ୍ଟନ ସମୟରେ ତାଙ୍କ ଦଳକୁ 12 ଆସନ ଦେବା ଲାଗି ବିଚାର କରିବେ ବୋଲି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୋଲକାତା ଆର୍ଜିକର ମେଡିକାଲ କଲେଜ ଡାକ୍ତରଖାନାରେ ଜଣେ ପ୍ରଶିକ୍ଷାର୍ଥୀ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। ନ୍ୟାୟାଳୟର ୱେବ୍ସାଇଟ୍ରେ ପ୍ରକାଶିତ ତାଲିକା ଅନୁଯାୟୀ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରୁଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଗତ ସପ୍ତାହରେ ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ କ୍ରମେ 27 ତାରିଖରେ ହେବାକୁ ଥିବା ଶୁଣାଣିକୁ ସ୍ଥଗିତ ରଖିଥିଲେ। ପୂର୍ବରୁ ସୁପ୍ରିମକୋର୍ଟ ମହିଳା ଡାକ୍ତରମାନଙ୍କୁ ରାତି ସମୟରେ କାର୍ଯ୍ୟରେ ନିୟୋଜିତ ନ କରିବା ସମ୍ପର୍କିତ ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗ ସରକାର ଲିଙ୍ଗଗତ ସମାନତାକୁ ଅଗ୍ରାଧିକାର ଦେବା ସହ କୌଣସି ସର୍ତ୍ତ ଲାଗୁ କରିବେ ନାହିଁ ବୋଲି କହିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣାକୁ ଅତ୍ୟନ୍ତ ଭୟଙ୍କର ବୋଲି କହିବା ସହ ଡାକ୍ତରମାନଙ୍କ ସୁରକ୍ଷା ଦେଶ ପାଇଁ ଚିନ୍ତାର ବିଷୟ ବୋଲି ମତ ଦେଇଥିଲେ। ଏଥିଲାଗି ଉପାୟ ବାହାର କରିବା ନିମନ୍ତେ ଏକ ଜାତୀୟ ସ୍ତରୀୟ ଟାସ୍କ ଫୋର୍ସ ଗଠନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସମବାୟ ସମିତିଗୁଡ଼ିକର ସଶକ୍ତିକରଣ ପାଇଁ ଆସନ୍ତାକାଲିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ସମବାୟ ମନ୍ତ୍ରଣାଳୟ ଶାସନ ସଚିବ ଆଶିଷ ଭୋଟାନୀ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି କାର୍ଯ୍ୟକ୍ରମରେ ଯୋଗଦେବେ। 28ଟି ରାଜ୍ୟ ଏବଂ 4ଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ ଦେଶରେ 2 ଲକ୍ଷ ନୂତନ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି, ପ୍ରାଥମିକ ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ସମବାୟ ସମିତି ଗଠନ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସମବାୟ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ଏହି ବୈଠକରେ ବିଚାର ବିମର୍ଶ କରାଯିବ। ମହାକାଶରେ ଅଟକି ରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶ ଯାତ୍ରୀ ସୁନିତା ୱିଲିୟମ୍ସଙ୍କୁ ଫେରାଇ ଆଣିବା ଲାଗି ନାସା ଏବଂ ସ୍ପେସ୍ ଏକ୍ସ ପକ୍ଷରୁ କ୍ରୁ 9 ମହାକାଶ ଯାନ ଆଜି ଯାତ୍ରା ଆରମ୍ଭ କରିଥିଲା। 2 ଜଣ ମହାକାଶ ଯାତ୍ରୀଙ୍କୁ ନେଇ ଯାଇଥିବା ଏହି ମହାକାଶ ଯାନ ସଫଳତାର ସହ ମହାକାଶ କକ୍ଷପଥରେ ପହଞ୍ଚିଛି। ଆମେରିକାର ଫ୍ଲୋରିଡା ସ୍ଥିତ କେଫ୍ କାନଭେରାଲ ମହାକାଶ କେନ୍ଦ୍ରରୁ ଏହି ମହାକାଶ ଯାନ ଯାତ୍ରା ଆରମ୍ଭ କରିଥିଲା। ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ଭାରତୀୟ ସମୟ ସକାଳ 3:30ରେ ଏହି ଯାନ ମହାକାଶ କେନ୍ଦ୍ର ସହ ସଂଯୁକ୍ତ ହେବ। ନୂଆ କ୍ରୁ ସଦସ୍ୟମାନେ ସେଠାରେ ଏକ ଅଭିଯାନରେ 5 ମାସ ପର୍ଯ୍ୟନ୍ତ ରହିବେ। ମହାକାଶରେ ଅଟକି ରହିଥିବା ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ଫେରାଇ ଆଣିବା ଲାଗି ଏହି ଯାନ ମହାକାଶକୁ ଯାତ୍ରା କରିଛି। କ୍ରୁ 9 ମହାକାଶ ଯାନ ପ୍ରଥମେ ଗୁରୁବାର ଦିନ ଉତ୍କ୍ଷେପଣ ହେବାର ଥିଲା, କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ନାସା କର୍ତ୍ତୃପକ୍ଷ ଏହାକୁ ସ୍ଥଗିତ ରଖିଥିଲେ। ଇସ୍ରାଏଲ୍ ସୁରକ୍ଷା ବଳ ଆଇଡିଏଫ୍ ଦ୍ୱାରା ଆକାଶମାର୍ଗରୁ ଆକ୍ରମଣରେ ହିଜବୁଲାର କମାଣ୍ଡର ନବିଲ କୋକ୍ର ମୃତ୍ୟୁ ହୋଇଥିବା ସ୍ୱଷ୍ଟ ହୋଇଛି। ସେ ହିଜବୁଲାର ପ୍ରିଭେଣ୍ଟିଭ୍ ସିକ୍ୟୁରିଟି ୟୁନିଟ୍ ଏବଂ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଥିଲା। ଆଇଡିଏଫ୍ ପକ୍ଷରୁ ଏହି ଆକ୍ରମଣକୁ ଏକ ସ୍ୱତନ୍ତ୍ର ଅଭିଯାନ ବୋଲି କୁହାଯାଇଛି। ଅନ୍ୟ ଏକ ଘଟଣାକ୍ରମରେ ହିଜବୁଲାର ମୁଖ୍ୟ ହସାନ ନସରୁଲ୍ଲାର ମୃତଦେହ ଉଦ୍ଧାର ହୋଇଛି। ଇତିମଧ୍ୟରେ ଇସ୍ରାଏଲ୍ର ଆଇଡିଏଫ୍ ଗାଜାରେ ଥିବା 1 କିଲୋମିଟର ଲମ୍ବ ଏକ ସୁଡ଼ଙ୍ଗକୁ ଧ୍ୱଂସ କରିଦେଇଛି। ରୁଷ ପକ୍ଷରୁ ଗତ ରାତିରେ ୟୁକ୍ରେନ୍ର 125ଟି ଡ୍ରୋନ୍କୁ ନଷ୍ଟ କରି ଦିଆଯାଇଥିବା ଜଣାପଡ଼ିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବେଲ୍ଗୋଗ୍ରୋଦ୍, ବୋରୋନେଜ୍ ଏବଂ ରୋସ୍ତୋବ୍ ଅଞ୍ଚଳରେ ଏହି ଡ୍ରୋନ୍ଗୁଡ଼ିକୁ ନଷ୍ଟ କରି ଦିଆଯାଇଛି। ପୂର୍ବରୁ ବୋରୋନେଜ୍ର ଗଭର୍ଣ୍ଣର କହିଥିଲେ ଏହି ଡ୍ରୋନ୍ଗୁଡ଼ିକ ଜନବସତି ଅଞ୍ଚଳରେ ପଡ଼ିବା ପରେ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ଖବର ମିଳିପାରିନାହିଁ। ନେପାଳରେ ବନ୍ୟା ଏବଂ ଭୂସ୍କଳନ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ 132 ଜଣଙ୍କ ମୃତ୍ୟୁ ଘଟିଥିବା ସେଠାକାର ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ କାଠମାଣ୍ଡୁ ଘାଟିରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ 68 ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ବାଗମତୀ ଅଞ୍ଚଳରେ 45, କୋଶି ଅଞ୍ଚଳରେ 17 ଏବଂ ମଧେଶ ଅଞ୍ଚଳରେ 2 ଜଣଙ୍କ ମୃତ୍ୟୁ ଘଟିଛି। ବିପର୍ଯ୍ୟୟରେ 64 ଜଣ ନିଖୋଜ ଥିବାବେଳେ 61 ଜଣ ଆହତ ହୋଇଛନ୍ତି। କାନପୁରରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନର ଖେଳ ବାତିଲ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ପଡ଼ିଆ ଖେଳ ଉପଯୋଗୀ ନଥିବାରୁ ଆଜିର ଖେଳକୁ ରଦ୍ଦ କରାଯାଇଛି। ସୂଚନାଯୋଗ୍ୟ, ବାଂଲାଦେଶ ପ୍ରଥମ ଇନିଂସରେ କରିଥିବା 3 ୱିକେଟ୍ ବିନିମୟରେ 107 ରନ୍ ସ୍କୋରରୁ ଆଜି ଖେଳ ଆରମ୍ଭ କରିବାର ଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ପ୍ରତ୍ୟେକ ବର୍ଗର ଲୋକଙ୍କୁ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଲାଗି ପ୍ରଚାର କାର୍ଯ୍ୟ ଶେଷ। ଅକ୍ଟୋବର 1ରେ 40ଟି ବିଧାନସଭା ଆସନରେ ହେବ ମତଦାନ। କୋଲକାତା ଆର୍ଜିକର ମେଡିକାଲ କଲେଜ ଘଟଣାର ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ। ସମବାୟ ସମିତି ସଶକ୍ତିକରଣ ପାଇଁ ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ 2ଦିନିଆ ଜାତୀୟ ସ୍ତରୀୟ ସମୀକ୍ଷା ବୈଠକ। ଏବଂ ଭାରତ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନର ଖେଳ ବର୍ଷା ଯୋଗୁଁ ବାତିଲ୍। ସମ୍ବାଦ ଶେଷ ହେଲା।